ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡ଼ର ରାୟପୁରରେ ଚାଲିଥିବା 60ତମ ସର୍ବଭାରତୀୟ ପୁଲିସ୍ ମହାନିର୍ଦ୍ଦେଶକ ଆଉ ଆରକ୍ଷୀ ମହାନିରୀକ୍ଷକ ସମ୍ମିଳନୀଠି ଆଜି ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀଠି ଆତଙ୍କବାଦ ମୁକାବିଲା, ବାମପନ୍ଥୀ ଉଗ୍ରବାଦ, ଜାତୀୟ ନିରାପତ୍ତାର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା ହୋଇପାରେ। ରାୟପୁରରେ ଚାଲିଥିବା ଏହି ତିନିଦିନିଆ ସମ୍ମିଳନୀ ଗଲାକାଲିଠାରୁ ମୂଲ ହୋଇଛି। ସମ୍ମିଳନୀକେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଉଦ୍ଘାଟନ କରିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବାକାଲ ଦିନର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 128 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନ ଜରି ଆଉ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ପ୍ରସାରଣ କରାଯିବା। ଆକାଶବାଣୀ ସମ୍ଭାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥି ଭିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ଆଧୁନିକ ଅଡିଟ୍ ବ୍ୟବସ୍ଥା ସୁଶାସନର ଚାବି ଆଏ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍। ଭୁବନେଶ୍ୱର ଜୟଦେବ ଭବନଠାରେ ହୋଇଥିବା 5 ନମ୍ବର ଅଡିଟ୍ ସପ୍ତାହ ପାଳନ ଉଦ୍ଯାପନୀ ସମାରୋହଠି ଯୋଗ ଦେଇକି ରାଜ୍ୟପାଳ ଆଧୁନିକ ଅଡିଟ୍ ବ୍ୟବସ୍ଥା ବିଶ୍ଳେଷଣାତ୍ମକ, ପ୍ରଯୁକ୍ତି ବିଦ୍ୟା ଚାଲିତ ଆଉ ଭବିଷ୍ୟତମୁଖୀ ହେବାର ଦରକାର ବୋଲି କହିଛନ୍। ଦେଶେ ନୂଆ ଦକ୍ଷତା, ସପନ ଆଉ ଆକାଂକ୍ଷାକେ ତହଙ୍କଉଥିବା ଶିକ୍ଷା ଆଉ କୌଶଳର ସଂସ୍କୃତି ତିଆରି କରବାର ଦରକାର ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ଭୁବନେଶ୍ୱରରେ ଥିବା ଦକ୍ଷତା ବିକାଶ କେନ୍ଦ୍ର ଆଉ ସିଙ୍ଗାପୁରର ବିଶ୍ୱ ଆର୍ଥିକ ଆଉ ପ୍ରଯୁକ୍ତି ବିଦ୍ୟା ନେଟୱର୍କ ସଂସ୍ଥା ତରଫରୁ ହୋଇଥିବା ଶିକ୍ଷା ସମ୍ବାଦ ପ୍ରଯୁକ୍ତି ବିଦ୍ୟା ସାଙ୍ଗେ ଭବିଷ୍ୟତ ଶୀର୍ଷକ କାର୍ଯ୍ୟକ୍ରମଟି କେନ୍ଦ୍ରମନ୍ତ୍ରୀ ଯୋଗ ଦେଇକରି କହିଛନ୍। ବଦଳୁଥିବା ପ୍ରଯୁକ୍ତି ବିଦ୍ୟା ସମୟଥି ଓଡ଼ିଆ ଛୁଆମାନଙ୍କ ଜରିଆ ସାରା ପୃଥିବୀ ଜ୍ଞାନର ଅନ୍ୱେଷଣ ମୂଲ ହୋଇଛି। ରାଜ୍ୟ ସରକାରଙ୍କ ତରଫରୁ ଜୁଆନ ବର୍ଗଙ୍କୁ ଫିନ୍ଟେକ୍ କ୍ଷେତ୍ରଟି ପୂରା ସୁଯୋଗ ନେବାର ଲାଗି ସମନ୍ୱିତ ବିଶ୍ୱ ଆର୍ଥିକ ପ୍ରଯୁକ୍ତି ବିଦ୍ୟା ସାମର୍ଥ୍ୟ ହବ୍ ଭାରତ ନେତ୍ରର ଶୁଭାରମ୍ଭ କରାଯାଇଛି। ଇଥି ଆଇବା 5 ବର୍ଷ ଭିତରେ 7000ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରଟି ତାଲିମ ଦିଆଯିବାର ଲକ୍ଷ୍ୟ ରଖାଯାଇଛି। ରାଇଜେ ଏକକ ବାତାୟନ ପ୍ରଣାଳୀ ଜରିଏ ଝାରସୁଗୁଡ଼ା ଜିଲ୍ଲା ନ 54ଟା ଭିନ୍ ଭିନ୍ ବୃହତ୍ ଶିଳ୍ପ ସଂସ୍ଥା ସ୍ଥାପନା ଲାଗି ଅନୁମୋଦନ ମିଳିଛି। ସେଥିଭିତରୁ 14ଟା ଶିଳ୍ପ ସଂସ୍ଥା ସ୍ଥାପିତ ହୋଇକରି ଆଂଶିକ ଆଉ ପୂରା କାର୍ଯ୍ୟକ୍ଷମ ହୋଇଛି। ଝାରସୁଗୁଡ଼ା ଜିଲ୍ଲା ନ ଶିଳ୍ପ ପ୍ରତିଷ୍ଠା ବାବଦେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରଟି ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ବିଧାନସଭାଟି ଏ ସୂଚନା ଦେଇଥିଲେ। ଓଡ଼ିଶା ଅଗ୍ନିଶମ ବିଭାଗର ଆଗ୍ନିକ ଆଉ ଆଗ୍ନିକ ଡ୍ରାଇଭରମାନଙ୍କ ନିଯୁକ୍ତି ବୟସୀମାକେ ଉଚ୍ଚ ନ୍ୟାୟାଳୟ 3 ବର୍ଷ ତକ କୋହଳ କରିଛନ୍। ଇ ପଦ୍ଧତି ବୟସୀମା କୋହଳ କରବାରକେ ସାଜନ ଆବେଦନକାରୀ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ତାଙ୍କର ଆବେଦନର ଶୁଣାଣି କରିକି ଉଚ୍ଚ ନ୍ୟାୟାଳୟ ବୟସ କୋହଳ ଲାଗି ଅନୁମତି ଦେଇଛନ୍। ଗୋଆନ ଚାଲିଥିବା 56 ନମ୍ବର ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଗଲାକାଲି ଉଦ୍ଯାପିତ ହୋଇଛି। ଉଦ୍ଯାପନୀ ସମାରୋହଟି ଗୋଆର ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ, ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗନ୍, ବିଭାଗର ସଚିବ ସଞ୍ଜୟ ଜାଜୁ ଯୋଗ ଦେଇକରି ଭିନ୍ ଭିନ୍ ବର୍ଗର ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ। ମହୋତ୍ସବଟି ଭିଏତନାମର ସିନେମା 'ସ୍କିନ୍ ଅଫ୍ ୟୁଥ୍'କେ ସର୍ବଶ୍ରେଷ୍ଠ ସିନେମା ଭାବେ ସମ୍ମାନଜନକ ଗୋଲ୍ଡେନ୍ ପିକକ୍ ଆୱାର୍ଡ ଦିଆଯାଇଛି। ସ୍ପେନିଶ ଫିଲ୍ମ ଅ ପଏଟ୍ ଲାଗି ଉବେମାର ରିଓସ୍ ଶ୍ରେଷ୍ଠ ପୁରୁଷ ଅଭିନେତା, ସ୍ଲୋଭେନିଆର ସିନେମା 'ଲିଟିଲ୍ ଟ୍ରବଲ୍ ଗର୍ଲସ୍' ଲାଗି ଜାରା ସୋଫିଆ ଓଷ୍ଟାଣ୍ଡଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ, ଆଉ ମରାଠୀ ସିନେମା 'ଗୋନ୍ଧାଲ୍' ଲାଗି ସନ୍ତୋଷ ଦାଭାଖରଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସିଲ୍ଭର ପିକକ୍ ପୁରସ୍କାର ପ୍ରଦାନ କରାଯାଇଛି। 20 ତାରିଖରୁ ମୂଲ ହୋଇଥିବା ମହୋତ୍ସବଟି ଭାରତର ସିନେମା ଐତିହ୍ୟକେ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ 81ଟା ଦେଶର 240ରୁ ଅଧିକ ସିନେମା ପ୍ରଦର୍ଶିତ ହୋଇଥିଲା। କେନ୍ଦ୍ର ସରକାରଙ୍କ ନୂଆ ଶ୍ରମ ସଂହିତା ଜରିଏ ଠିକା କର୍ମଚାରୀମାନଙ୍କୁ ସ୍ଥାୟୀ କର୍ମଚାରୀ ବାଗି ସମାନ ସୁବିଧା ସୁଯୋଗ ମିଳିବା, ଯେନ୍ତି ଛୁଟି, ଚିକିତ୍ସା ଆଉ ସାମାଜିକ ସୁରକ୍ଷା ସାମିଲ ରହିଛି। ସେନ୍ତା ଶ୍ରମିକମାନେ 5 ବର୍ଷ ବଦଲେ ମାତ୍ର ବଛରେ ଉତ୍ରୁ ଗ୍ରାଜୁଏଟି ପଇସା ପାଇବାରକେ ଯୋଗ୍ୟ ହେବେ। ସ୍ଥାୟୀ କର୍ମଚାରୀମାନଙ୍କ ବାଗି ସମାନ ଦରମା ପାଇବେ। ନୂଆ ଶ୍ରମ ସଂହିତାଟି ଛଟେଇ ହୋଇଥିବା କର୍ମଚାରୀମାନଙ୍କ ତାଲିମ ଲାଗି ଗୋଟିଏ ପୁନଃ ଦକ୍ଷତା ପାଣ୍ଠି ଗଠନ କରାଯାଇଛି। ତା'ର ଜରିଏ ଶିଳ୍ପ ସଂସ୍ଥାମାନେ ଛଟେଇ କର୍ମଚାରୀମାନଙ୍କୁ 15 ଦିନର ସମାନ ମଜୁରୀ ଦେବେ। ସମ୍ବଲପୁର ଜିଲ୍ଲା ରେଡ଼ାଖୋଲ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପନ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଗୋଟିଏ ତାଲିମ ଶିବିର ହୋଇଯାଇଛି। ସଂଘର ସଭାପତି ବିଜୟ କୁମାର ମହାନ୍ତିଙ୍କ ସଭାପତିତ୍ୱଥି ହୋଇଥିବା ଶିବିରଟି ରେଡ଼ାଖୋଲ ଆଉ ଆଠମଲ୍ଲିକ ଡିଭିଜନରୁ ଶତାଧିକ ଋତୁକାଳୀନ କର୍ମଚାରୀ ଆଉ ତୋଳାଲି ଯୋଗ ଦେଇଥିଲେ। ବୌଦ୍ଧ କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ଜିଲ୍ଲାର କୁମେରକେଲି ଗାଁ ତୈଳବୀଜ ଚାଷ ତାଲିମ କାର୍ଯ୍ୟକ୍ରମ ହୋଇଯାଇଛି। ବୈଜ୍ଞାନିକ ପଦ୍ଧତି କେନ୍ଦାକରି ତୈଳବୀଜ ଚାଷ କରିକି ଚାଷୀମାନେ ଅଧିକା ଲାଭ ପାଇପାରିବେ ସେ ବାବଦେ ବରିଷ୍ଠ ବୈଜ୍ଞାନିକ ତପନ କୁମାର ଦାସ ଓ ବିଶେଷଜ୍ଞମାନେ ବୁଝାଇଥିଲେ। ପାଣିପାଗ ରାଜ୍ୟ ଆଜିଠାରୁ ଶୀତ ସାମାନ୍ୟ କମ୍ବା। ଆଇବା 3 ଦିନ ଭିତରେ ରାତିର ତାପମାତ୍ରା 2-4 ଡିଗ୍ରୀ ତକ ବଢ଼ିକରି ଶୀତ ଆହୁରି କମିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଆଇବା 6 ଦିନ ତକ ରାଜ୍ୟ ପାଗ ସୁଖା ରହିବା। ଗଲା 2 ଦିନ ହେଲା ରାଜ୍ୟ ଜବର ଶୀତ ଲାଗି ରହିଥିଲା। ଏଚଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍ ଜୁହାର।